ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦେଶର ଚାଷୀ କୃଷି ଉତ୍ପାଦନ ସହିତ ଗୁଣବତ୍ତା, ମୂଲ୍ୟ ଶୃଙ୍ଖଳା ଏବଂ ନୂତନ ବଜାର ଉପରେ ଦୃଷ୍ଟି ଦେଉଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଅଙ୍ଗଦାନ କରି ଚିକିତ୍ସା ଗବେଷଣା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଲେ ଆହ୍ୱାନ। ଝାରସୁଗୁଡ଼ା ଦୁର୍ଘଟଣାରେ ମୃତ 5 ପୁଲିସ୍ କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କନ୍ଧମାଳ ଜିଲ୍ଲାର ନୀତିବାଡ଼ି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ 2 ମାଓବାଦୀ ମୃତ ଏବଂ ସାଇବର ଅଭିଯାନ କବଚ ଅଧୀନରେ ପୁଲିସ୍ ପକ୍ଷରୁ 3,625 ବେନାମୀ ବ୍ୟାଙ୍କ ଖାତା ଯାଞ୍ଚ, 187 ଗିରଫ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ଭବିଷ୍ୟତରେ ଏଆଇର ବ୍ୟବହାର ନେଇ ମାର୍ଗ ସ୍ଥିର କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବହୁ ରାଷ୍ଟ୍ରର ନେତା, ଶିଳ୍ପୋଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତିବିଶେଷ ଏହି ସମ୍ମିଳନୀରେ ଏକତ୍ରିତ ହୋଇଥିଲେ। କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ଭାରତ ପ୍ରାଚୀନ ଗ୍ରନ୍ଥ, ପାଣ୍ଡୁଲିପି ଏବଂ ତଥ୍ୟ ସଂରକ୍ଷଣରେ ଗ୍ରହଣ କରିଥିବା ପଦକ୍ଷେପକୁ ବିଭିନ୍ନ ରାଷ୍ଟ୍ର ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଚାଷୀ ଏବେ ଉତ୍ପାଦନ ସହିତ ଗୁଣବତ୍ତା, ମୂଲ୍ୟ ଶୃଙ୍ଖଳ ଏବଂ ନୂତନ ବଜାର ଉପରେ ଧ୍ୟାନ ଦେଉଛନ୍ତି। ଓଡ଼ିଶାର ହିରୋଦ ପଟେଲଙ୍କର ଚାଷ କାର୍ଯ୍ୟ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଜମିର ଉଚିତ ବ୍ୟବହାର, ଜଳ ସଞ୍ଚୟ ଏବଂ ଅତିରିକ୍ତ ଆୟ ସମ୍ଭାବନାକୁ ଶ୍ରୀ ପଟେଲ ସାକାର କରିପାରିଛନ୍ତି। ତାଙ୍କ ଫାର୍ମର ପୋଖରୀ ଉପରେ ଏକ ଦୃଢ଼ ଜାଲି ଗଠନ କରି ସେଥିରେ ଲତା ପନିପରିବା ଚାଷ କରିଛନ୍ତି। ପୋଖରୀର ଚାରିପାଖରେ କଦଳୀ, ଗୁଆ ଏବଂ ନଡ଼ିଆ ଗଛ ଲଗାଇବା ସହ ପୋଖରୀରେ ମାଛ ଚାଷ କରୁଛନ୍ତି।
कि हमारे किसान अब सिर्फ उत्पादन नहीं बल्कि गुणवत्ता और नए बाजारों पर भी ध्यान दे रहे हैं। ओडिशा में हिरोद पटेल नाम के एक युवा किसान से जुड़ी जानकारी वाकई बहुत प्रेरक है। करीब 8 साल पहले तक वे अपने पिता शिवशंकर पटेल के साथ पारंपरिक ढंग से धान की खेती करते थे, लेकिन उन्होंने खेती को नए नजरिए से देखना शुरू किया। आज दूर दूर से किसान उनका मॉडल देखने आते हैं।
ଡିଜିଟାଲ ଠକେଇ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି। କେୱାଇସି କିମ୍ବା ପୁନଃ କେୱାଇସି କେବଳ ବ୍ୟାଙ୍କ ଶାଖା, ସରକାରୀ ଆପ୍ ଏବଂ ନିର୍ଦ୍ଧାରିତ ମାଧ୍ୟମରେ ବ୍ୟବହାର ଓଟିପି ଆଧାର ନମ୍ଘର କିମ୍ବା ବ୍ୟାଙ୍କ ଏକାଉଣ୍ଟ ସୂଚନା ଅନ୍ୟ କାହାକୁ ପ୍ରଦାନ ନ କରିବାକୁ ପରାମର୍ଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ପ୍ରତି ଏକ ଆର୍ଥିକ ସାକ୍ଷରତା ସପ୍ତାହ ପାଳନ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏଭଳି ଅଭିଯାନ ବର୍ଷବ୍ୟାପୀ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି। ଅଙ୍ଗଦାନ ସମ୍ପର୍କରେ ଆଲୋକପାତ କରି ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ସହିତ ଚିକିତ୍ସା ଗବେଷଣା କ୍ଷେତ୍ରକୁ ଅଧିକ ସଶକ୍ତ କରିବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।
भारत में ऑर्गन डोनेशन को लेकर जागरूकता लगातार बढ़ रही है। इससे उन लोगों की मदद हो रही है जिन्हें इसकी जरूरत है। इसके साथ ही देश में मेडिकल रिसर्च को भी बल मिल रहा है। इस दिशा में कई संस्थाएं और लोग असाधारण कार्य कर रहे हैं, जैसे दिल्ली की लक्ष्मी देवी जी हैं। उन्होंने बीते वर्ष केदारनाथ की यात्रा की, इसके लिए उन्हें 14 किलोमीटर की ट्रैकिंग करनी पड़ी। उन्होंने यह यात्रा हार्ट ट्रांसप्लांट के बाद की।
ଛାତ୍ରଛାତ୍ରୀଙ୍କୁ ଚାପଗ୍ରସ୍ତ ନ ହୋଇ ଆନ୍ତରିକତା ଓ ମାନସିକ ଦୃଢ଼ତାର ସହ ପରୀକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରିଶ୍ରମର ମୂଲ୍ୟ କେବଳ ମାର୍କସିଟ୍ରେ ନିର୍ଦ୍ଧାରିତ ହୁଏ ନାହିଁ, ବରଂ ଆତ୍ମବିଶ୍ୱାସ ହିଁ ଛାତ୍ରଛାତ୍ରୀଙ୍କୁ ସଫଳତାର ନୂତନ ଶିଖରରେ ପହଞ୍ଚାଇବ ବୋଲି ଶ୍ରୀ ମୋଦି କହିଛନ୍ତି। ରମଜାନ ଏବଂ ହୋଲି ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଭୋକାଲ୍ ଫର୍ ଲୋକାଲ୍ ଦୃଷ୍ଟିକୋଣକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। ଝାରସୁଗୁଡ଼ା ସଦର ଥାନା ନିକଟରେ ଆଜି ପ୍ରତ୍ୟୁଷରୁ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା 5 ଜଣ ପୁଲିସ୍ କର୍ମଚାରୀଙ୍କୁ ସ୍ଥାନୀୟ ପୁଲିସ୍ ରିଜର୍ଭ ପଡ଼ିଆଠାରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପରେ ସେମାନଙ୍କ ମରଶରୀରକୁ ନିଜର ପୈତୃକ ଗ୍ରାମକୁ ପଠାଯାଇଛି। ଦୁର୍ଘଟଣାରେ ମୃତ ପୁଲିସ୍ କର୍ମଚାରୀଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତ ପୁଲିସ୍ କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ସହରର ସଦର ଥାନା ନିକଟରେ ଆଜି ପୁଲିସ୍ ଗାଡ଼ିକୁ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରଲର ଧକ୍କା ଦେବାରୁ ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ 3 ଜଣ ଗୁରୁତରଙ୍କୁ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ସଂଗଠନର ସାଧାରଣ ସମ୍ପାଦକ, ବରିଷ୍ଠ ମନ୍ତ୍ରୀଙ୍କ ସମେତ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ କୋର୍ କମିଟି ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ଆସନ୍ତା ରାଜ୍ୟସଭା ନିର୍ବାଚନ ସାଂଗଠନିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡ଼ା ଗ୍ରାମ ପଞ୍ଚାୟତ ନିକଟ ନୀତିବାଡ଼ି ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ 2 ଜଣ ମାଓବାଦୀ ନିହତ ଏବଂ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେମାନଙ୍କଠାରୁ ମାଓ ସାମଗ୍ରୀ ଜବତ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍ ପକ୍ଷରୁ କମ୍ବିଂ ଅପରେସନ୍ କରାଯାଇଥିଲା। ଗୁଇନ୍ଦା ବିଭାଗର ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ 40ରୁ ଅଧିକ ମାଓବାଦୀ ସକ୍ରିୟ ଅଛନ୍ତି। କନ୍ଧମାଳ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ମାଓପ୍ରବଣ ଜିଲ୍ଲାଗୁଡ଼ିକରେ ମାଓବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ନିଷ୍କ୍ରିୟ ରହିଛି ଏବଂ ରାଜ୍ୟ ସରକାର ଏହିସବୁ ଜିଲ୍ଲାଗୁଡ଼ିକୁ ମାଓମୁକ୍ତ ଜିଲ୍ଲା ଘୋଷଣା କରିଛନ୍ତି। ଖବର ଲେଖାଯିବା ବେଳକୁ କମ୍ବିଂ ଅପରେସନ୍ ଜାରି ରହିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଓଡ଼ିଶା ରାଜ୍ୟ ପୁଲିସ୍ ବିଭାଗ ପକ୍ଷରୁ ଗତ 10 ଦିନ ଧରି ଜାରି ରହିଥିବା ସାଇବର ଅଭିଯାନ କବଚ ଅଧୀନରେ ଅଦ୍ୟାବଧି 3625 ବେନାମୀ ବ୍ୟାଙ୍କ ଖାତା ଯାଞ୍ଚ କରାଯାଇଛି ଏବଂ 187 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାଇବର ଅପରାଧ ଶାଖା ପକ୍ଷରୁ ଜାରି ରହିଥିବା ଏହି ଅଭିଯାନରେ ସିଆଇଡି କ୍ରାଇମ୍ବ୍ରାଞ୍ଚ ସାମିଲ ହୋଇଛନ୍ତି। ସାଇବର ଅପରାଧୀମାନଙ୍କର ଆର୍ଥିକ ଭିଭିଭୂମିକୁ ଦୁର୍ବଳ କରିବା ଏହି ଅଭିଯାନର ଲକ୍ଷ୍ୟ। ଲୋକମାନଙ୍କୁ ଡିଜିଟାଲ କାରବାର ସୁରକ୍ଷା ପାଇଁ ଓଡ଼ିଶା ପୁଲିସ୍ ପ୍ରତିଶ୍ରତିବଦ୍ଧ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ସାଇବର ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ରାଜ୍ୟ ସରକାରଙ୍କର ଆମ ଗୌରବ ଆମ କଲେଜ ଯୋଜନାରେ 11 କଲେଜ ଏବଂ ଗୋଟିଏ ବିଶ୍ୱବିଦ୍ୟାଳୟର ଭିଭିଭୂମିର ବିକାଶ ପାଇଁ 1,73,00,000 ଟଙ୍କା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଛି। ପାଣ୍ଠି ବିନିଯୋଗ କରାଯାଇ କଲେଜଗୁଡ଼ିକରେ ଇଣ୍ଟରନେଟ୍ ସୁବିଧା, ସିସିଟିଭି ବ୍ୟବସ୍ଥା, ପାଠାଗାର ଓ ପରୀକ୍ଷାଗାରଗୁଡ଼ିକର ଉନ୍ନତିକରଣ ଏବଂ କ୍ରୀଡ଼ାର ଭିଭିଭୂମିକୁ ସୁଦୃଢ଼ କରିବା ପାଇଁ କୁହାଯାଇଛି। ରାଜ୍ୟରେ ଥିବା ସମସ୍ତ ମହାବିଦ୍ୟାଳୟଗୁଡ଼ିକୁ ଆସନ୍ତା ମାର୍ଚ୍ଚ ମାସ 31 ସୁଦ୍ଧା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆୟୋଜନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ପ୍ରଶିକ୍ଷଣ ଶିବିରର ସମ୍ପୂର୍ଣ୍ଣ ବିବରଣୀ ଏପ୍ରିଲ୍ ମାସ 30 ସୁଦ୍ଧା ରାଜ୍ୟ ସରକାରଙ୍କର ଏଚ୍ଆଇଏମ୍ଏସ୍ ପୋର୍ଟାଲରେ ଅପ୍ଲୋଡ୍ କରିବା ପାଇଁ କୁହାଯାଇଛି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆପଡ଼ା ବାଲିସାହି ପଡ଼ିଆଠାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି। ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟରେ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଶ୍ରମିକମାନଙ୍କ ସୁରକ୍ଷା ଓ ଆର୍ଥିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଥିଲେ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ କଟକ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଛି। ଚଳିତ ଆର୍ଥିକ ବର୍ଷର 31 ପୂର୍ବରୁ ପୂର୍ବତଟ ରେଳବାଇ 250 ନିୟୁତ ଟନ୍ ପଣ୍ୟ ପରିବହନ କରି ଦେଶର ପ୍ରଥମ ରେଳମଣ୍ଡଳ ପାଲଟିଛି। ଗତବର୍ଷର ପଣ୍ୟ ପରିବହନ ପ୍ରଦର୍ଶନ ତୁଳନାରେ 10%ରୁ ଅଧିକ ମାଲ୍ ପରିବହନ କରି ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଯୁବବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଅନୁଶାସନ ଏବଂ ସମାଜ ସେବା ଭାବନା ସୃଷ୍ଟି ସହିତ ସ୍କାଉଟିଂ ମୂଲ୍ୟବୋଧକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କାଉଟ୍ ଦିବସ ପାଳନ କରାଯାଉଛି। ସ୍କାଉଟିଂର ମୁଖ୍ୟ ଆଦର୍ଶ ବାକ୍ୟ ହେଉଛି ପ୍ରସ୍ତୁତ ରୁହ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ଚାଷୀ କୃଷି ଉତ୍ପାଦନ ସହିତ ଗୁଣବତ୍ତା, ମୂଲ୍ୟ ଶୃଙ୍ଖଳା ଏବଂ ନୂତନ ବଜାର ଉପରେ ଦୃଷ୍ଟି ଦେଉଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଅଙ୍ଗଦାନ କରି ଚିକିତ୍ସା ଗବେଷଣା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଲେ ଆହ୍ୱାନ। ଝାରସୁଗୁଡ଼ା ଦୁର୍ଘଟଣାରେ ମୃତ 5 ପୁଲିସ୍ କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କନ୍ଧମାଳ ଜିଲ୍ଲାର ନୀତିବାଡ଼ି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଦୁଇ ମାଓବାଦୀ ମୃତ ଏବଂ ସାଇବର ଅଭିଯାନ କବଚ ଅଧୀନରେ ପୁଲିସ ପକ୍ଷରୁ 3625 ବେନାମୀ ବ୍ୟାଙ୍କ ଖାତା ଯାଞ୍ଚ 187 ଗିରଫ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।